ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ବ୍ରାଜିଲ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ. ଦେଶକୁ ନକ୍ସଲମୁକ୍ତ କରିବା ଦିଗରେ ସିଆର୍ପିଏଫ୍ ଯବାନଙ୍କ ଅବଦାନ ଅତୁଳନୀୟ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଭାରତ ଉପରେ ଅସ୍ଥାୟୀ ଭାବେ 10% ଶୁଳ୍କ ଲାଗୁ ହେବା ନେଇ ଆମେରିକାର ସୂଚନା. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ କରିବେ ଭାବ ବିନିମୟ. ଏବଂ ଆଜିଠାରୁ T20 ପୁରୁଷ କ୍ରିକେଟ୍ ବିଶ୍ୱକପ୍ର ସୁପର 8 ପର୍ଯ୍ୟାୟ ଆରମ୍ଭ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଡା ସିଲ୍ଭାଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି. ବୈଠକରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗର ସମୀକ୍ଷା କରାଯାଉଛି. ଉଭୟ ଦେଶ ମଧ୍ୟରେ ବିଭିନ୍ନ ଆପୋଷ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି. ବ୍ରାଜିଲ୍ ରାଷ୍ଟ୍ରପତିଙ୍କୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା. ଭାରତ ଏବଂ ବ୍ରାଜିଲ୍ ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇଥାନ୍ତି ଓ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଦୃଢ଼ ସହଯୋଗମୂଳକ ସମ୍ପର୍କ ରହିଛି. ଭାରତ ଏବଂ ବ୍ରାଜିଲ୍ 2006 ରଣନୈତିକ ସହଭାଗୀ ଭାବେ କାର୍ଯ୍ୟ କରୁଛନ୍ତି. ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ଶକ୍ତି, କୃଷି, ସ୍ୱାସ୍ଥ୍ୟ ଏବଂ ଔଷଧ, ନବୀକରଣ ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ବିରଳ ମୃତ୍ତିକା ସାମଗ୍ରୀ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ ଭଳି କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସମୟକ୍ରମେ ଆହୁରି ଗଭୀର ହୋଇଛି. ଉଭୟ ପକ୍ଷ ମଧ୍ୟରେ ଜାତିସଂଘ ସଂସ୍କାର, ଜଳବାୟୁ ପରିବର୍ତ୍ତନ ଏବଂ ସନ୍ତାସବାଦ ନିରୋଧୀ ପଦକ୍ଷେପ ଆଦି ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସୀ ମାଧ୍ୟମରେ ଉତ୍ତରପ୍ରଦେଶ ଯମୁନା ଏକ୍ସପ୍ରେସ୍ ୱେ ଶିଳ୍ପ ବିକାଶ ପ୍ରାଧିକରଣରେ ଏଚ୍ସିଏଲ୍ ଫକ୍ସକନ୍ ମିଳିତ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ. ଘରୋଇ ନିର୍ମାଣ କ୍ଷମତାକୁ ସୁଦୃଢ଼ କରିବା, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଏବଂ ବିଶ୍ୱସ୍ତରରେ ଆତ୍ମନିର୍ଭରଶୀଳ ଓ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ଦିଗରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଏହି ପ୍ରକଳ୍ପରେ ଗୁରୁତ୍ୱ ପ୍ରଦାନ କରାଯିବ। ଦେଶର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଏଥିରେ ଅଧିକ ପ୍ରାଧାନ୍ୟ ଦିଆଯିବ। ନବସୃଜନ, ଦକ୍ଷତା ବିକାଶ ଏବଂ ବୈଷୟିକ ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଦିଗରେ ଏହି ପ୍ରକଳ୍ପ ଜରିଆରେ ପଦକ୍ଷେପ ଗ୍ରହଣ କରାଯିବ। ଭାରତର ବିକାଶ ଯାତ୍ରାରେ ଏଚ୍ସିଏଲ୍ ଫକ୍ସକନ୍ ସେମିକଣ୍ଡକ୍ଟର ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଆସନ୍ତାମାସ 31 ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରିବା ଲାଗି ରାଷ୍ଟ୍ର ଶପଥ ଗ୍ରହଣ କରିଛି। ଗୁଆହାଟୀଠାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ ସିଆର୍ପିଏଫ୍ର ପ୍ରତିଷ୍ଠା ଦିବସ ପ୍ୟାରେଡ୍ରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ସିଆର୍ପିଏଫ୍ ଯବାନମାନେ ରାଷ୍ଟ୍ର ପାଇଁ ଅତୁଳନୀୟ ସେବା ପ୍ରଦାନ କରିଛନ୍ତି। ଦେଶକୁ ନକ୍ସଲମୁକ୍ତ କରିବା ଲାଗି ସିଆର୍ପିଏଫ୍ ଯବାନ ଏବଂ କୋବ୍ରା ବାଟାଲିୟନ୍ ପକ୍ଷରୁ କାର୍ଯ୍ୟ ନିରନ୍ତର ଜାରି ରହିଛି। ଉତ୍ତର ପୂର୍ବାଞ୍ଚଳ, ଜାମ୍ମୁ କାଶ୍ମୀର ଏବଂ ମାଓପ୍ରବଣ ଅଞ୍ଚଳରେ ସିଆର୍ପିଏଫ୍ ଯବାନମାନେ ଶାନ୍ତି ପ୍ରତିଷ୍ଠା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି। ସେମାନଙ୍କ ବିନା ଦେଶରେ ଆଭ୍ୟନ୍ତରୀଣ ସୁରକ୍ଷାର ପରିକଳ୍ପନା କରାଯାଇପାରେ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି।
ସିଆର୍ପିଏଫ୍ କେ ଯବାନୋଂ କେ ଭରୋସେ ମେ ଦେଶ କି ଜନତା କୋ ଫିର ସେ କହିନା ଚାହତା ହୁଁ ଫରବରୀ ସମାପ୍ତ ହୋନେ ଆୟା ହେ ଫିର ସେ ମେରି ବାତ ମେ ଦୋହରା ହୋତା ହୁଁ 31 ମାର୍ଚ୍ଚ 2026 କୋ ଇସ ଦେଶ କୋ हम माओवादी समस्या से पूर्ण रूप से मुक्त करा देंगे और माओवाद का संपूर्ण उन्मूलन हो जाएगा।
ମଣିପୁରର ହିଂସାପ୍ରବଣ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ସିଆର୍ପିଏଫ୍ର ଅନେକ ବାଟାଲିୟନ୍କୁ ମୁତୟନ କରାଯାଇଛି। ସେମାନେ ଏ ଦିଗରେ କାର୍ଯ୍ୟ କରୁଛନ୍ତି। ରାଷ୍ଟ୍ରର ସୁରକ୍ଷା ଦିଗରେ ଜୀବନ ଉତ୍ସର୍ଗ କରିଥିବା ସିଆର୍ପିଏଫ୍ କର୍ମକର୍ତ୍ତାଙ୍କ ଲାଗି ଶ୍ରୀ ଶାହା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଦେଶ ସେବାରେ 2270 ଜଣ ଯବାନ ପ୍ରାଣବଳୀ ଦେଇଥିବା ସେ ସୂଚନା ଦେଇଛନ୍ତି। ସେହିପରି କେବଳ ଉତ୍ତର ପୂର୍ବାଞ୍ଚଳରେ 700 ଜଣ ଯବାନ ସେମାନଙ୍କର ଜୀବନ ଉତ୍ସର୍ଗ କରିଥିବା ସେ କହିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଯବାନମାନଙ୍କ ପକ୍ଷରୁ ଆୟୋଜିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ସିଆର୍ପିଏଫ୍ ଯବାନମାନଙ୍କୁ ଅଦମ୍ୟ ବୀରତ୍ୱ ପାଇଁ ସାହସିକତା ପଦକ ମଧ୍ୟ ପ୍ରଦାନ କରିଥିଲେ। ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ନୂଆଦିଲ୍ଲୀଠାରେ ହୋଇଥିବା ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ବିଭିନ୍ନ ବୈଷୟିକ ସମାଧାନ କୌଶଳ ଉପସ୍ଥାପନ କରାଯାଇଥିଲା। ଆଜି ସକାଳେ ସମ୍ମିଳନୀ ସ୍ଥଳକୁ ପରିଦର୍ଶନରେ ଯାଇ ଶ୍ରୀ ବୈଷ୍ଣବ କହିଛନ୍ତି ଏଆଇ ସମ୍ମିଳନୀ ସମ୍ପର୍କରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଏବଂ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଦର୍ଶନକାରୀଙ୍କ ସହ ଆଲୋଚନା ବେଳେ ମନ୍ତ୍ରୀ କହିଛନ୍ତି ଏହି ସମ୍ମିଳନୀ ବେଳେ କଂଗ୍ରେସର ପ୍ରତିବାଦ ଲଜ୍ଜାଜନକ ଏବଂ ଏହା ସମସ୍ତଙ୍କୁ ଦୁଃଖିତ କରିଛି। ସେ କହିଛନ୍ତି କଂଗ୍ରେସ ହେଉଛି ଯୁବଗୋଷ୍ଠୀ ବିରୋଧୀ ଏବଂ ଏହା ନବସୃଜନ ଉପରେ ପ୍ରାଧାନ୍ୟ ଦିଏ ନାହିଁ।
कल जो यूथ कांग्रेस के जो जो रकस यहाँ पे क्रिएट करने की कोशिश की उसकी उसको सब ने इनवेरिएबली शेमफुल कहा है, किसी ने बहुत स्ट्रांग वर्ड्स भी यूज किए हैं, और जिस तरह से भारत की प्रतिष्ठा को कम करने का प्रयास कांग्रेस हमेशा करती है वो बहुत ही शर्मनाक है।
ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି ସମଗ୍ର ଦେଶ କଂଗ୍ରେସର ଏପରି ଆଚରଣରେ ବ୍ୟଥିତ ହୋଇଛି। ନୂଆଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିବା ପରେ ସମସ୍ତ ଧାର୍ମିକ ଏବଂ ଐତିହ୍ୟସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀର ରେଡ୍ଫୋର୍ଟ ଓ ଚାନ୍ଦିନୀ ଚୌକର କିଛି ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାକିସ୍ତାନ ସମର୍ଥିତ ଲସ୍କରୀ ତୋୟବା ଆତଙ୍କବାଦୀ ସଂଗଠନ ଚାନ୍ଦିନୀ ଚୌକର କେତେକ ଧାର୍ମିକ ସ୍ଥଳରେ ବିସ୍ଫୋରଣ ଘଟାଇବା ନେଇ ଗୁଇନ୍ଦା ପକ୍ଷରୁ ସୂଚନା ମିଳିବା ପରେ ସତର୍କତା ଅବଲମ୍ଭନ କରାଯାଇଛି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଲୋକମାନଙ୍କୁ ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦିଆଯାଇଛି। ଆମେରିକାର ହ୍ୱାଇଟ୍ ହାଉସ୍ ପକ୍ଷରୁ ଭାରତରେ ଅସ୍ଥାୟୀ ଭାବେ 10% ଶୁଳ୍କ ଲାଗୁ ହେବା ଲାଗି ସୂଚନା ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ନୂତନ ବୈଶ୍ୱିକ ଶୁଳ୍କ ଘୋଷଣା ହେବା ପରେ ଏପରି ପଦକ୍ଷେପ ନିଆଯାଇଛି। ଆନ୍ତର୍ଜାତିକ ଜରୁରୀକାଳୀନ ଅର୍ଥନୈତିକ କ୍ଷମତା ଆଇନ IEEPA ଅଧୀନରେ ପୂର୍ବରୁ ଲାଗୁ କରାଯାଇଥିବା ଶୁଳ୍କ ପ୍ରତିବଦଳରେ ଏହି ନୂତନ ଶୁଳ୍କ କାର୍ଯ୍ୟକାରୀ କରାଯିବ। ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଶୁଳ୍କ ବାତିଲ ସମ୍ପର୍କିତ ନିଷ୍ପଭିକୁ ସମାଲୋଚନା କରିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶ ଏବଂ ବିଦେଶର ଲୋକଙ୍କ ସହ ଭାବ ବିନିମୟ କରିବେ। ଏହା ହେଉଛି ମାସିକ ରେଡିଓ କାର୍ଯ୍ୟକ୍ରମର 131ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ନ୍ୟୁଜ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ପ୍ରସାରିତ ହେବ। ଏହା ଆକାଶବାଣୀ ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ପ୍ରସାରିତ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ଭାରତୀୟ ନୌବାହିନୀ ପକ୍ଷରୁ ଗୋଆ ସାମୁଦ୍ରିକ ସମ୍ମିଳନୀ 2026ର ପଞ୍ଚମ ସଂସ୍କରଣ ଆଜି ନାଭାଲ୍ ୱାର୍ କଲେଜ ଭେରମ୍ଠାରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ଭାରତ ମହାସାଗର ଅଞ୍ଚଳ, ଏ କ୍ଷେତ୍ରରେ ସାମୁଦ୍ରିକ ଆହ୍ୱାନ, ସୃଷ୍ଟି ହେଉଥିବା ଆତଙ୍କର ସମାଧାନ ଦିଗରେ ଉନ୍ନୀତ ପଦକ୍ଷେପ। ଭାରତ ମହାସାଗର ଅଞ୍ଚଳରେ ସାମୁଦ୍ରିକ ଆହ୍ୱାନର ମୁକାବିଲା କରିବା ଲାଗି ଭାଗିଦାରିତା ଏବଂ ବିଭିନ୍ନ ସହଯୋଗମୂଳକ ପଦକ୍ଷେପ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରମୁଖ ବିଷୟବସ୍ତୁ ମଧ୍ୟରେ ବେଆଇନ ଔଷଧ ଚୋରାଚାଲାଣ, ମାନବ ଚାଲାଣ, ସୁରକ୍ଷା ଆତଙ୍କ, ବେଆଇନ ମାଛଧରା ଆଦି ଆଲୋଚନାର ପ୍ରସଙ୍ଗ ରହିଛି। ସମ୍ମିଳନୀରେ ସାଟେଲାଇଟ୍ ସିଷ୍ଟମ, ସାମୁଦ୍ରିକ ବିକାଶମୂଳକ କାର୍ଯ୍ୟକ୍ରମର ତୀକ୍ଷ୍ଣ ଅନୁଧ୍ୟାନ, ନାଭାଲ୍ ଟାସ୍କଫୋର୍ସ ଗଠନ ଏବଂ ପରିଚାଳନାଗତ ତତ୍ତ୍ୱାବଧାନ ସମ୍ପର୍କରେ ଆଲୋଚନା ହୋଇଛି। ଏଥିରେ 14ଟି ଭାଗିଦାରୀ ରାଷ୍ଟ୍ରର ନୌସେନା ମୁଖ୍ୟ ଏବଂ ବରିଷ୍ଠ ସାମୁଦ୍ରିକ ନେତାମାନେ ଅଂଶଗ୍ରହଣ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥାନ ନାସା ପକ୍ଷରୁ ଆସନ୍ତା ମାସ 6 ବେଳକୁ ଚନ୍ଦ୍ର ଅଭିଯାନର ଶୁଭାରମ୍ଭ ହେବାର ସମ୍ଭାବନା ରହିଥିବା ଘୋଷଣା କରାଯାଇଛି। ପୂର୍ବରୁ ଏ ସମ୍ପର୍କରେ ହୋଇଥିବା ପରୀକ୍ଷଣ ସଫଳ ହେବା ପରେ ନାସା ପକ୍ଷରୁ ଏହା ସ୍ଥିର କରାଯାଇଛି। ଏହି ଅଭିଯାନ ପ୍ରକ୍ରିୟା ଦ୍ୱାରା ଚନ୍ଦ୍ରରେ ମାନବ ଉପସ୍ଥିତିର ପରୀକ୍ଷଣ କରାଯିବା ଦିଗରେ ସହାୟକ ହେବ। ଅଷ୍ଟ୍ରେଲିଆର ଆଡିଲେଟ୍ ଓଭାଲ୍ ଷ୍ଟାଡିୟମ୍ଠାରେ 3 ବିଶିଷ୍ଟ ମହିଳା କ୍ରିକେଟ୍ ସିରିଜ୍ରେ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଏହା ହେଉଛି ସିରିଜ୍ର ତୃତୀୟ ତଥା ଅନ୍ତିମ ଟି20 ମ୍ୟାଚ୍। ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ବର୍ତ୍ତମାନ ସିରିଜ୍ 1-1 ସ୍ଥିତିରେ ରହିଛି। ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜିଠାରୁ ସୁପର 8 ପର୍ଯ୍ୟାୟ ଆରମ୍ଭ ହେବ। ଏହି ପର୍ଯ୍ୟାୟର ପ୍ରଥମ ଗ୍ରୁପ୍ରେ ଭାରତ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ଥିବାବେଳେ ଦ୍ୱିତୀୟ ଗ୍ରୁପ୍ରେ ଶ୍ରୀଲଙ୍କା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ରହିଛି। ଆଜି ସନ୍ଧ୍ୟା 7:00 ଶ୍ରୀଲଙ୍କାର ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସୁପର 8 ମ୍ୟାଚ୍ ଖେଳାଯିବ। ଭାରତ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ସୁପର 8 ମ୍ୟାଚ୍ ଖେଳିବ। ବ୍ରାଜିଲ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଦେଶକୁ ନକ୍ସଲମୁକ୍ତ କରିବା ଦିଗରେ ସିଆର୍ପିଏଫ୍ ଯବାନଙ୍କ ଅବଦାନ ଅତୁଳନୀୟ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଉପରେ ଅସ୍ଥାୟୀ ଭାବେ 10% ଶୁଳ୍କ ଲାଗୁ ହେବା ନେଇ ଆମେରିକାର ସୂଚନା। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ କରିବେ ଭାବ ବିନିମୟ ଏବଂ ଆଜିଠାରୁ ଟି20 ପୁରୁଷ କ୍ରିକେଟ୍ ବିଶ୍ୱକପ୍ର ସୁପର 8 ପର୍ଯ୍ୟାୟ ଆରମ୍ଭ। ସମ୍ବାଦ ଶେଷ ହେଲା।